ମୋ ନାଁ କ୍ରିଷ୍ଣା, ଗ୍ରାମ କରାତଳି। ଏହି ମୋବାଇଲ ବାଣୀ ଦ୍ୱାରା ଆମ ମାନଙ୍କୁ ବହୁତ ଉପକାର ଲାଗୁଛି, ଯାହାକି ମୁଁ ଏବେ ଜାଣିପାରିଲି ଯେ ରାସନ କାର୍ଡ ପାଇଁ ତିନି ବଖରେ ଥିବା ଘର ମାନଙ୍କୁ ମିଳେ ନାହିଁ। ସେହିପରି ଖେଳ ବିଷୟ, ଏହି ସେହିପରି ବର୍ଷା ପାଗ, ପାଣିପାଗ, ଏମିତି ବହୁତ କିଛି ଜିନିଷ ଜାଣିପାରୁଛେ। ସେଥିପାଇଁ ଧନ୍ୟବାଦ ମୋବାଇଲ ବାଣୀ।